ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ନୀତି ନିୟମ ଚଳଣି କର୍ମର ସତର୍କ ବାଣୀ ନୀତି ନିୟମ ଚଳଣି କର୍ମର ସତର୍କ ବାଣୀ ଦେଇଛି ସେହି ବଖାଣି ଦିଅ ଟିକେ ଧ୍ୟାନ ହୋ ଦିଅ ଟିକେ ଧ୍ୟାନ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ସନ୍ଧ୍ୟାକାଳେ ଚାରି କଥା କରିବ ବର୍ଜନ ବିଦ୍ୟା ଅଭ୍ୟାସ ନିଦ୍ରା ଆହାର ମୈଥୁନ ସନ୍ଧ୍ୟାରେ ପଢ଼ିଲେ ପାଠ ମୂର୍ଖତା ବଢ଼ଇ ନିଦ୍ରା ଗଲେ ମାତା ଲକ୍ଷ୍ମୀ ଯାଆନ୍ତି ପଳାଇ ସନ୍ଧ୍ୟାରେ ଖାଇଲେ ରୋଗ ଦେହରେ ପଶଇ ଆଗ ସନ୍ଧ୍ୟାରେ ଖାଇଲେ ରୋଗ ଦେହରେ ପଶଇ ଆଗ ମୈଥୁନ କଲେ ଆୟୁଷ କମିଯାଏ ଜାଣ ହୋ କମିଯାଏ ଜାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ବାଘ ସାପ ହାକିମ ଶିଶୁ କୁକୁର ମୂର୍ଖ ଶୋଇଥିଲେ ତାଙ୍କୁ ଦୂରୁ ଜୁହାର କେବେ ହେଲେ ସେମାନଙ୍କୁ ଡାକିବ ନାହିଁ ଜାଗ୍ରତ ହେଲେ ବିପଦ ଜାଣିଥା ଭାଇ ସାପ ବାଘ କାମୁଡ଼ିବେ ହାକିମ ମୂର୍ଖ ରାଗିବେ ସାପ ବାଘ କାମୁଡ଼ିବେ ହାକିମ ମୂର୍ଖ ରାଗିବେ ଶିଶୁ ଜାଗ୍ରତ ହୋଇଲେ କରିବ କ୍ରନ୍ଦନ ହୋ କରିବ କ୍ରନ୍ଦନ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ଉଠାଇଣ ଯିଏ ସମ୍ପତ୍ତି କିଣଇ ଶତ୍ରୁ ପାଖରେ ଥାଇ କେବେ ନ ଡରଇ ଉପରେ ପଡ଼ି ଯିଏ ଦିଏ ଉପଦେଶ ପୁତ୍ର ହସ୍ତରେ ଧନ ଦିଏ ଯେ ବିଶେଷ ଗଧ ପରି କଣ୍ଠ ପାଇ ଗୀତ ଯିଏ ବୋଲୁଥାଇ ଗଧ ପରି କଣ୍ଠ ପାଇ ଗୀତ ଯିଏ ବୋଲୁଥାଇ ସେଇ ଲୋକ ମହାମୂର୍ଖେ ଗଣା ହୁଏ ଜାଣ ହୋ ଗଣା ହୁଏ ଜାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ଲମ୍ପଟ ସନ୍ନ୍ୟାସୀ କପଟି ଯୋଗୀ ବୈଦ ହୋଇ ଯେବେ ହୁଅଇ ରୋଗୀ ଲାଜୁଆ ବ୍ରାହ୍ମଣ କାଶୁଆ ଚୋର ବେଶ୍ୟା ଘୋଡ଼ାଏ ଯେବେ ନିଜ ଶରୀର ଏଛ ଜଣଙ୍କର ବୁଡ଼ିଯାଏ ଟି ଘର ଏଛ ଜଣଙ୍କର ବୁଡ଼ିଯାଏ ଟି ଘର ବେପାର ହୁଅଇ ନାହିଁ ଦୁଃଖେ କଟେ ଦିନ ହୋ ଦୁଃଖେ କଟେ ଦିନ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ଦନେଇ ବଚନ ହୋ ଦନେଇ ବଚନ ବନ୍ଧୁପତ୍ରୀ ପାଖେ ହସି କଥା ନ କହିବ ଅକୃତ କାର୍ଯ୍ୟ ବର୍ଣ୍ଣନା କେବେ ନ କରିବ ଛିଦ୍ର ପର ଆଗେ କହିବଟି ନାହିଁ, ବନ୍ଧୁ ବାନ୍ଧବଙ୍କୁ ଋଣ କେବେ ଦେବ ନାହିଁ। ବନ୍ଧୁ ପଶା ଖେଳୁଥିଲେ ଜୀବ ନାହିଁ ତା ତୁଲେ, ବନ୍ଧୁ ପଶା ଖେଳୁଥିଲେ ଜୀବ ନାହିଁ ତା ତୁଲେ। ପରଦା ପଛରେ ସଦା ରଖିବ ଯୌବନ, ହୋ ରଖିବ ଯୌବନ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଅତି ଲୋଭରେ ବିପଦ ପଡ଼ଇ ଭାଇ, ଅତି ସମ୍ପର୍କରେ ଦୁଃଖ ନିଶ୍ଚେ ଲାଗଇ। ଅତି ସତ୍ୟ କଥାରେ ବଢ଼ଇ ଶତ୍ରୁ, ଅତି ସୁନ୍ଦରୀର ହୁଅଇ ମୃତ୍ୟୁ। ଅତି ସୂଚିବନ୍ତ ଜନ ଭୋଗିଥା ଏକ ଜଣ, ଅତି ସୂଚିବନ୍ତ ଜନ ଭୋଗିଥା ଏକ ଜଣ। ଅତି ଲୋଭରେ ବେପାର ହୁଅ ଇଟି କ୍ଷୀଣ, ହୋ ହୁଅ ଇଟି କ୍ଷୀଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ତନେଇ ବଚନ, ହୋ ତନେଇ ବଚନ। ଔଷଧ ଅପମାନ ଗୁପ୍ତ ରଖିବ, କାହାରି ଆଗରେ କେବେ ବଖାଣି ନ ଦେବ। ପରିଜନ ପାଖେ ଧନ ହିସାବ ନ ଦେବ, ଗୁପ୍ତ ମନ୍ତ୍ରଣା କେବେ ଘରେ ନ କରିବ। ପ୍ରେମିକାର ଗୁପ୍ତ ତଥ୍ୟ କରିବ ନାହିଁ ଟି ବ୍ୟକ୍ତ, ପ୍ରେମିକାର ଗୁପ୍ତ ତଥ୍ୟ କରିବ ନାହିଁ ଟି ବ୍ୟକ୍ତ। କହିଲେ ବିପଦେ ନିଶ୍ଚେ ପଡ଼ିବଟି ଜାଣ, ହୋ ପଡ଼ିବଟି ଜାଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ତନେଇ ବଚନ, ହୋ ତନେଇ ବଚନ। ସାଧୁ ନ ଚିହ୍ନିବ ବଡ଼ ଚିତାରୁ, ଲୋକ ନ ଚିହ୍ନିବ ମୁହଁ କଥାରୁ। ଧନୀ ନ ଚିହ୍ନିବ ଲୁଗା ଜୋତାରୁ, ଜ୍ଞାନୀ ନ ଚିହ୍ନିବ ଲେଖା ଖାତାରୁ। ନ ମିଶିଲେ ନ ଜାଣିଲେ ଜଣା ପଡ଼ିବନି ଭଲେ, ନ ମିଶିଲେ ନ ଜାଣିଲେ ଜଣା ପଡ଼ିବନି ଭଲେ। କିଏ ସାଧୁ କିଏ ଧନୀ କିଏ ଜ୍ଞାନୀ ଜନ, ହୋ କିଏ ଜ୍ଞାନୀ ଜନ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ତନେଇ ବଚନ, ହୋ ତନେଇ ବଚନ। ଗୁଣୀ ଲୋକଙ୍କର ରହିଥାଏ ଖୁଣ, ମହାସାଗର ପାଣିରେ ଯେ ସନେ ଲବଣ। କାମରେ ନ ଲାଗି ଅତି ଯେ ସୁନ୍ଦର, ମହାକାଳ ଫଳ ପୁଣି ପ୍ରମାଣ ତାହାର। ଦିନ ପାଖେ ରାତି ପରି ଗୁଣ ପାଖେ ଖୁଣ ଭରି, ଦିନ ପାଖେ ରାତି ପରି ଗୁଣ ପାଖେ ଖୁଣ ଭରି। ସଂସାର ଗଢ଼ି ଅଛନ୍ତି ସେ ରଘୁ ନନ୍ଦନ, ହୋ ସେ ରଘୁ ନନ୍ଦନ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ବୃକ୍ଷ ମୁହଁକୁ ଦେଖି ତରକ ନାହିଁ, ନଡ଼ିଆ ଭିତରଟା ଦେଖ ଛଡ଼ାଇ। ଶାମୁକା ଭିତରେ ଥାଏ ଟି ମୋତି, ତମ୍ବା ତାରରେ ଜଳେ ବିଜୁଳି ବତୀ। ବାହ୍ୟ ରୂପକୁ ଚାହିଁ କଳନା ହେବ ନାହିଁ, ବାହ୍ୟ ରୂପକୁ ଚାହିଁ କଳନା ହେବ ନାହିଁ। ଶାନ୍ତ ସରଳ ଅବା ନିଷ୍ଠୁର ସେ ଜନ, ହୋ ନିଷ୍ଠୁର ସେ ଜନ। ঘোর কৰি কাৰে বাবু অসাবধান হো অসাবধান মনে ৰখি থাও টিকে দনেই বচন হো দনেই বচন খাইব শীঘ্র শৈব আগে প্রভাতরে উঠিব চালিব বেগে মথারে পগড়ি হে পাদরে তেল মালিশ কলে দেহ রুহই ভল আষাঢ়রে কোলথ ডালি করি খাইলে আষাঢ়রে কোলথ ডালি করি খাইলে দেহ সুস্থ রুহই থা কটে জাণ হো থা কটে জাণ ঘোর কলি কালে বাবু অসাবধান হো অসাবধান মনে রখি থাও টিকে তনেই বচন হো তনেই বচন পৌষ মাসরে পেট পুরা খাইব কার্তিক মাসরে অল্প আহার নেব চৈত্র মাসে মিঠা খাইব নাহি আমিষ খাই দুধ পিব নাহি ক্ষীর সঙ্গরে খার আমিষর আহার ক্ষীর সঙ্গরে খার আমিষর আহার গোমাংস তুল্য সিয়ে হইথায় জাণ হো হইথায় জাণ ঘোর কলি কালে বাবু অসাবধান হো অসাবধান মনে রখি থাও টিকে তনেই বচন হো তনেই বচন পানর প্রথম ছেপ বিষ তুল্য জাণ দ্বিতীয় ছেপ তার দূষিত গরম প্রথম দ্বিতীয় ছাড়ি তৃতীয় ছেপকু ঠকিলে উপকার হুয়ই পেটকু নিদ্রা ভাঙ্গি গলা পরে সহবাস সাথিরে নিদ্রা ভাঙ্গি গলা পরে সহবাস সাথিরে পান সেবন জাণ অটই উত্তম হো অটই উত্তম ঘোর কলি কালে বাবু অসাবধান হো অসাবধান মনে রখি থাও টিকে তনেই বচন হো তনেই বচন বুড়ি ধোকড়িকি রোগণি গাই এমানঙ্ক ক্ষীর খাইব নাহি খনা ওকিলকু হাকিম তেঢ়া ফুল ফগুণরে মশা কামুড়া খুঁখুই আকাশ নই তলিয়া চাষ খুঁখুই আকাশ নই তলিয়া চাষ জমা ভল নুহে ভাই রহিছি প্রমাণ হো রহিছি প্রমাণ ঘোর কলি কালে বাবু অসাবধান হো অসাবধান মনে রখি থাও টিকে তনেই বচন হো তনেই বচন দিনরে আলস্য পড়ে কেবে ন শোইব পর অনিষ্ট বিচার কেবে ন করিব প্রাণ যিবা ভলি আসি বিপদ পড়িলে যেকোনসি উপায়রে খসি যিব ভলে দেউলরে শ্মশানরে ন রহিব রাত্র কালে দেউলরে শ্মশানরে ন রহিব রাত্র কালে নিচ লোকঙ্কর করিবনি গুণগান হো কেবে গুণগান ঘোর কলি কালে বাবু অসাবধান হো অসাবধান মনে রখি থাও টিকে তনেই বচন হো তনেই বচন ত ତନ୍ତି ହୋଇ ଦେବେ ଖାଇଲା ନିଶା, ଚଷା ହୋଇ ଦେବେ ଖେଳିଲା ପଶା। ଯୋଧା ହୋଇ ଦେବେ ରଖିଲା ବେଶ୍ୟା, ବେଉସା ତାଙ୍କର ଫସର ଫସା। ଦବ ଦବ ବୋଲି ଯିଏ ନୀତି ନୀତି ଭଣ୍ଡୁ ଥାଏ, ଦବ ଦବ ବୋଲି ଯିଏ ନୀତି ନୀତି ଭଣ୍ଡୁ ଥାଏ। ଦୈବ ଯେ ଦଣ୍ଡ ଦିଏ ଏମାନଙ୍କୁ ଜାଣ, ହୋ ଏମାନଙ୍କୁ ଜାଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ପାଇକ ହୋଇ ଯେବେ ଚରଣ ଫାଟୁଆ, ବଳଦ ହୋଇ ଯେବେ ଚାଲଇ ମଠୁଆ। ଗାୟକ ହୋଇ ଯେବେ କଣ୍ଠଟି ମୋଟୁଆ, କହି ଦନେଇ ଏତ ବଡ଼ ଛୋଟ ପଟିଆ। କାମ କରିବେ ନାହିଁ ଓଲଟା ବୋଝ ହୋଇ, କାମ କରିବେ ନାହିଁ ଓଲଟା ବୋଝ ହୋଇ। କାମିକା ଲୋକଙ୍କୁ ସିଏ ଦେବେ ଟିକସଣ, ହୋ ଦେବେ ଟିକସଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଫୁଲ ହୋଇ ଯେବେ ନଥାଏ ବାସ, ଫୁଲାଣିଆ ଯେବେ ହୁଏ ନରେଶ। ବେପାରୀ ଲୋକ ଯେବେ କରଇ ହେଳା, କହି ଦନେଇ ତା ବୁଡ଼ିଲା ଭେଳା। କର୍ମ ହିଁ ଭଗବାନ ନମଣେ ଯେଉଁ ଜନ, କର୍ମ ହିଁ ଭଗବାନ ନମଣେ ଯେଉଁ ଜନ। ସଦା ଦୁଃଖରେ ପଡ଼ି ହୁଏ ହଇରାଣ, ହୋ ହୁଏ ହଇରାଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ବଡ଼ ଲୋକ ହୋଇଣ ନଥିଲେ ବୁଦ୍ଧି, ପୁରୋହିତ ହୋଇଣ ନଥିଲେ ସିଦ୍ଧି। ହାତେ ଖଡ଼ୁ ନଥାଇ ଗୋଡ଼ରେ ମୁଦି, ପାଚେରୀ ହୀନ ଘରେ ରଖିଲେ ବନ୍ଦୀ। ହସର ଫାଟିଯିବ ଲୋକ ହସା ହୋଇବ, ହସର ଫାଟିଯିବ ଲୋକ ହସା ହୋଇବ। ଠିକ ସମୟ ଲୋକ ଦେବେ ଅପମାନ, ହୋ ଦେବେ ଅପମାନ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଶୁଖିଲା ମାଂସକୁ ଯିଏ କରେ ଭକ୍ଷଣ, ବୟୋବୃଦ୍ଧାର ମଣିରେ କରେ ରମଣ। ରାତ୍ରକାଳେ ଦହି ଯିଏ ପାନ କରଇ, ରଜସ୍ୱଳା ନାରୀ ସଙ୍ଗେ ରତି କରଇ। ଭୋକ ଲାଗିବା କ୍ଷଣି ନଖାଏ ଯେଉଁ ପ୍ରାଣୀ, ଭୋକ ଲାଗିବା କ୍ଷଣି ନଖାଏ ଯେଉଁ ପ୍ରାଣୀ। ବଡ଼ ବଡ଼ ରୋଗ ତାକୁ କରେ ଆକ୍ରମଣ, ହୋ କରେ ଆକ୍ରମଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ। ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଏକୁଟିଆ ଘରକୁ ପଶଇ ଚୋର, ବୁଢ଼ା କାଳେ ବିବାହ ଭୋଗଇ ପର। ରାତିରେ ଦହି ଖିଆ ଡାକଇ ଜର ଭିଡ଼ ପାଖ ଧାନଟି ଗୋରୁଆହାର ଯେତେ ନିଘା ରଖିଲେ ସମ୍ଭାଳି ହୁଏ ନାହିଁ ଯେତେ ନିଘା ରଖିଲେ ସମ୍ଭାଳି ହୁଏ ନାହିଁ ପୂର୍ବ କାଳରୁ ଏହା ରହିଛି ପ୍ରମାଣ ହୋ ରହିଛି ପ୍ରମାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ତନେଇ ବଚନ ହୋ ତନେଇ ବଚନ ମୂର୍ଖ ଲୋକ ସହିତ ସାଙ୍ଗ ହେବନି କୃପଣ ଲୋକଙ୍କୁ ହେ ଋଣ ଦେବନି ଗଞ୍ଜଡ଼ିଆ ଲୋକଠୁ ଦୂରେ ରହିବ ଚୁଗୁଲିଆ ଲୋକଙ୍କୁ ଘରେ ନ ନେବ ଦୂରେ ଦୂରେ ନ ରହି ସାଥୀ ହୋଇଲେ ଭାଇ ଦୂରେ ଦୂରେ ନ ରହି ସାଥୀ ହୋଇଲେ ଭାଇ ପ୍ରାଣ ଚାଲିଯିବ ଅବା ହେବ ହଇରାଣ ହୋ ହେବ ହଇରାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ତନେଇ ବଚନ ହୋ ତନେଇ ବଚନ ସୋମ ଶନିବାରରେ ଉତ୍ତର ଦିଗ ଯାତ୍ରା କରିଲେ ଶୁଭ ପୁଅଇଆଗ ମଙ୍ଗଳବାରେ ପୂର୍ବ ଦିଗକୁ ଯିବ ବୁଧବାରେ ପଶ୍ଚିମ ଦିଗେ ଚାଲିବ ଗୁରୁବାରେ ଦକ୍ଷିଣ ଦିଗେ ଯାତ୍ରା କରିବ ଗୁରୁବାରେ ଦକ୍ଷିଣ ଦିଗେ ଯାତ୍ରା କରିବ ସବୁ ଦିଗ ପାଇଁ ରବିବାର ଶୁଭ ଜାଣ ହୋ ସର୍ବଶୁଭ ଜାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ତନେଇ ବଚନ ହୋ ତନେଇ ବଚନ ଗୋଟିକିଆ ବ୍ରାହ୍ମଣ ଯେବେ ଦେଖିବ ଘରୁ ଗୋଣ କାଢ଼ି କେବେ ନ ଯିବ ପାକେ ଯୋଗୀ ଆଉ କୋଷ କେତେଲି ବିରାଡ଼ି ଛିଙ୍କକୁ କାନ ବଙ୍କୁଲି ଦେଖି ଏହି ଲକ୍ଷଣ ଜୀବନୀ କାହିଁ ଜାଣ ଦେଖି ଏହି ଲକ୍ଷଣ ଜୀବନୀ କାହିଁ ଜାଣ ମିଛ ନୁହଇ ଶାସ୍ତ୍ରେ ରହିଛି ପ୍ରମାଣ ହୋ ରହିଛି ପ୍ରମାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ତନେଇ ବଚନ ହୋ ତନେଇ ବଚନ ଜଗା ଶ୍ମଶାନ ପର ଗାଁ ନଈ ଅସତିଆ ଭାରି ଯା ବିବାଦୀ ଭାଇ ଅର୍ଥହୀନ କ୍ଷତ୍ରିୟ ଅକର୍ମା ଯୁବକ ଠକ ସଙ୍ଗାତ ଆଉ ମିଛୁଆ ସେବକ ଏମାନଙ୍କୁ ସତର୍କ ସର୍ବଦା ରହିଥିବ ଏମାନଙ୍କୁ ସତର୍କ ସର୍ବଦା ରହିଥିବ ନହେଲେ ଖାଲେ ତମେ ପଡ଼ିଯିବ ଜାଣ ହୋ ପଡ଼ିଯିବ ଜାଣ ଘୋର କଳି କାଳେ ବାବୁ ହୁଅ ସାବଧାନ ହୋ ହୁଅ ସାବଧାନ ମନେ ରଖିଥାଅ ଟିକେ ତନେଇ ବଚନ ହୋ ତନେଇ ବଚନ ନଦୀ ହୋଇ ଯେବେ ନଥାଏ ଜଳ ଗ୍ରାମ ହୋଇ ଯେବେ ନାହିଁ ଗହଳ ଯୁବା ସ୍ତ୍ରୀ ମୁଣ୍ଡେ ନଥିଲେ ବାଳ ସଂକୀର୍ତ୍ତନରେ ଯେବେ ନାହିଁ ଟି ଖୋଳ ଭଲ ଲାଗଇ ନାହିଁ ମୂଲ୍ୟହୀନ ଅଟଇ ଭଲ ଲାଗଇ ନାହିଁ ମୂଲ୍ୟହୀନ ଅଟଇ ଫିକା ଫିକା ପଡ଼ଇ ଦର୍ଶକର ମନ ହୋ ଦର୍ଶକର ମନ ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଘରେ ଗୃହିଣୀ ସତର୍କ ଥାଇ ସେଇ ଘରେ ଅଶାନ୍ତି ପଶଇ ନାହିଁ, ପରିବାରରେ ଶାନ୍ତି ସୌଭାଗ୍ୟ ପାଇଁ ଗୃହର ଗୃହିଣୀ ଏକାନ୍ତ ଦାୟୀ। ଯେ ନାରୀ ଯେତେ ସ୍ୱଚ୍ଛ ସେ ଘର ସେତେ ଉଚ୍ଚ, ଯେ ନାରୀ ଯେତେ ସ୍ୱଚ୍ଛ ସେ ଘର ସେତେ ଉଚ୍ଚ, ଘରର ମର୍ଯ୍ୟାଦା ସେହି ରକ୍ଷା କରେ ଜାଣ, ହୋ ରକ୍ଷା କରେ ଜାଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ବଂଶ ଦୋଷରୁ ନର ହୁଏ କୃପଣ, କର୍ମ ଦୋଷରୁ ନର ଦରିଦ୍ର ଜାଣ। ମାତା ଦୋଷରୁ ଝିଅ ବିଟପି ହୁଏ, ପିତା ଦୋଷରୁ ପୁତ୍ର ମୁରୁଖ ରୁହେ। ଗୁଣ୍ଡାଗର୍ଦ୍ଦି ବଢ଼ଇ ଘରେ ଚୋର ପଶଇ, ଗୁଣ୍ଡାଗର୍ଦ୍ଦି ବଢ଼ଇ ଘରେ ଚୋର ପଶଇ, ଥିଲା ଯଦି ହୁଅଇ ରାଜ୍ୟର ଶାସନ, ହୋ ରାଜ୍ୟର ଶାସନ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ହୁଡ଼ି ଗଲେ ହାଟ ପାଳିଏ, ଚଷା ଥରେ ହୁଡ଼ିଲେ ବରସେ ଯାଏ। ଗୌଡ଼ ହୁଡ଼ି ଗଲେ ଓଳିଏ ଯିବ, ମୁଲିଆ ହୁଡ଼ି ଗଲେ ଦିନଟା ନେବ। ରାଜନୈତିକ ନେତା ହୁଡ଼ିଲେ ହେ ଜାଣିଥା, ରାଜନୈତିକ ନେତା ହୁଡ଼ିଲେ ହେ ଜାଣିଥା, ସାରା ଜୀବନ ଚେଷ୍ଟା ହୁଏ ଅକାରଣ, ହୋ ହୁଏ ଅକାରଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ଏକା ଏକା ବସି ଜପ କରିବ, ଦୁଇ ଜଣ ମିଶି ପାଠ ପଢ଼ିବ। ଗୀତ ବାଦ୍ୟ କରିବ ତିନି ଜଣରେ, ଚାରି ଜଣ ଚାଲିବ ଚଲା ବାଟରେ। ପାଞ୍ଚ ଜଣ ମିଶିଣ କରିବ ଚାଷ କାମ, ପାଞ୍ଚ ଜଣ ମିଶିଣ କରିବ ଚାଷ କାମ, ବହୁ ଲୋକ ମିଶିଣ ଯିବ କରି ରଣ, ହୋ ଯିବ କରି ରଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। ନିଜଠୁ ସାନ ଥିଲେ ଉଚ୍ଚ ଅଫିସର, ଅଭାବି ମନେ କିଛି ହେବ ନମସ୍କାର। ଯୁଦ୍ଧ ବିଜୟୀ ବୀର ପଣ୍ଡିତ ତପସୀ, ସାନ ହେଲେ ବି ତାଙ୍କୁ ପ୍ରଣମିବ ଆସି। ଦାତା କନିଷ୍ଠ ହେଲେ ମାନ୍ୟଟି ଦେବ ଭୋଲେ, ଦାତା କନିଷ୍ଠ ହେଲେ ମାନ୍ୟଟି ଦେବ ଭୋଲେ, ଶାସ୍ତ୍ର ମତେ ସେମାନେ ଯୋଗ୍ୟ ବ୍ୟକ୍ତି ଜାଣ, ହୋ ଯୋଗ୍ୟ ବ୍ୟକ୍ତି ଜାଣ। ଘୋର କଳି କାଳେ ବାବୁ ହୁଅ ସାବଧାନ, ହୋ ହୁଅ ସାବଧାନ, ମନେ ରଖିଥାଅ ଟିକେ ଦନେଇ ବଚନ, ହୋ ଦନେଇ ବଚନ। বিগাড়ে, চুকুলিয়া শালক ঘর বিগাড়ে। লাজ বিগাড়ি দিয়ে ভিকারি ভিক, শোভা বিগাড়ি দিয়ে মূরুখ লোক। দক্ষিণা পবনটা বর্ষা বিগাড়ি দিয়ে, দক্ষিণা পবনটা বর্ষা বিগাড়ি দিয়ে। বাড়ুঙ্গা বিগাড়ি দিয়ে বিলে থিবা ধান, হো বিলে থিবা ধান। ঘোর কলি কালে বাবু হুও সাবধান, হো হুও সাবধান। মনে রখিথাও টিকে দনেই বচন, হো দনেই বচন। নীতি নিয়ম চলনি কর্মর সতর্ক বাণী, নীতি নিয়ম চলনি কর্মর সতর্ক বাণী। দেইছি সেই বখাণি দিও টিকে ধ্যান, হো দিও টিকে ধ্যান। ঘোর কলি কালে বাবু হুও সাবধান, হো হুও সাবধান। মনে রখিথাও টিকে দনেই বচন, হো দনেই বচন। ঘোর কলি কালে বাবু হুও সাবধান, হো হুও সাবধান। মনে রখিথাও টিকে তনেই বচন, হো তনেই বচন। ঘোর কলি কালে বাবু হুও সাবধান, হো হুও সাবধান। মনে রখিথাও টিকে দনেই বচন, হো দনেই বচন।